ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶା ବିଧାନସଭାର 6 ନମ୍ବର ଆଉ ବଜେଟ୍ ଅଧିବେଶନ ଆସ୍ଥାନୁ ମୂଲ ହେଉଛେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କର ଅଭିଭାଷଣନୁ ଅଧିବେଶନ ମୂଲ ହେବା। ଅଭିଭାଷଣ ଉତ୍ରୁ 18 ଆଉ 19 ତାରିଖ 2 ଦିନ ଧରିକରି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବା। ଏବେ 20 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 2026-27 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। 23 ଆଉ 24 ତାରିଖ ଦିନ ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯିବା। ମାର୍ଚ୍ଚ 31 ତାରିଖ ଦିନ ଗୃହନ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବା। ଇନ ଜଣାଇ ଦିଆଯାଇପାରେ ଯେ ଏହି ବଜେଟ୍ ଅଧିବେଶନ 2ଟା ଖେପ୍ତି ହେବା। ପହିଲା ଖେପ୍ ଆଇବା 24 ତାରିଖ ତକ୍ ଚାଲ୍ବା। 2 ନମ୍ବର ଖେପ୍ ମାର୍ଚ୍ଚ 9 ନୁ ଏପ୍ରିଲ୍ 8 ତାରିଖ ତକ୍ ଚାଲ୍ବା। ଅଧିବେଶନଟି 28ଟା କାର୍ଯ୍ୟ ଦିବସ ରହିଛି। ବଜେଟ୍ ଅଧିବେଶନକେ ନେଇକରି କମିଶନରେଟ୍ ପୁଲିସ୍ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଚାରିଆଡ଼େ 35 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରିଚାଳିତ 10 ଆଉ 12 ଶ୍ରେଣୀର ବୋର୍ଡ ପରୀକ୍ଷା ଆସ୍ଥାନୁ ମୂଲ ହେଉଛି। ସକାଳ 10:30 ନୁ 1:30 ବଜେ ତକ୍ ପରୀକ୍ଷା ହେବା। ଆଜି ପହିଲା ଦିନ 10 ଶ୍ରେଣୀର ଗଣିତ ଆଉ 12 ଶ୍ରେଣୀର ବାୟୋଟେକ୍ନୋଲୋଜି ଆଉ ଏଣ୍ଟରପ୍ରିନରସିପ୍ ପରୀକ୍ଷା ହେବା। ପରୀକ୍ଷା ଦେବାରକେ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍। ଏ ବଛର ଭାରତ ସହିତ 26ଟା ଦେଶର 46 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ସେଆଡ଼େ ସିବିଏସ୍ଇ ତରଫରୁ 10 ଶ୍ରେଣୀର 2ଟା ବୋର୍ଡ ପରୀକ୍ଷାକୁ ନେଇକରି ସ୍ୱଷ୍ଟୀକରଣ ରଖାଯାଇଛି। ସିବିଏସ୍ଇର ସୂଚନା ଅନୁସାରେ 10 ଶ୍ରେଣୀ ଲାଗି ପହିଲା ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଆଏ। ଯଦି କେନ୍ସି ପିଲା ଏ ପରୀକ୍ଷା ନାଇଁ ଦିଅନ୍ ତାଙ୍କୁ 2 ନମ୍ବର ବୋର୍ଡ ପରୀକ୍ଷାର୍ଥୀ ଅନୁମତି ନାଇଁ ମିଲେ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସେସନ୍ 1ର ପେପର 1 ବିଇ ବିଟେକ୍ ପରୀକ୍ଷା ଫଲ ଗଲାକାଲି ବାହାରିଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପରିଚାଳିତ ଏହି ପରୀକ୍ଷାର୍ଥୀ 12 ଜଣ ଛାତ୍ରଛାତ୍ରୀ 100% ନମ୍ବର ରଖିଛନ୍। ରାଜସ୍ଥାନର ସବୁନୁ ଜହ 3 ଜଣ 100% ନମ୍ବର ରଖିଛନ୍। ସେଥିର୍ ଭିତରେ ଓଡ଼ିଶାର ଭାବେଶ ପାତ୍ର 100% ନମ୍ବର ସହିତ ସଫଲ ହୋଇକରି ରାଜ୍ୟ ଟପର ହୋଇଛନ୍। ସୂଚନା ଅନୁସାରେ ଜାନୁଆରୀ 21 ନୁ 28 ତାରିଖ ତକ୍ ଜେଇଇ ମେନ୍ ସେସନ୍ 1 ପରୀକ୍ଷା ହୋଇଥିଲା। ଏଥି 13,55,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏପ୍ରିଲ୍ ପହିଲା ହପ୍ତାଥି ଜେଇ ମେନ୍ ସେସନ୍ 2 ଆଉ ମେ 17 ତାରିଖ ଜେଇ ଆଡ଼ଭାନ୍ସ ପରୀକ୍ଷା ହେବା। ନୂଆଦିଲ୍ଲୀନ ଗଲାକାଲି ମୂଲ ହୋଇଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ଓଡ଼ିଶା ତାର ଏଆଇ ସମ୍ଭାବନାର ପ୍ରଦର୍ଶନ କରିଛି। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଉ ଆଇଟି ବିଭାଗ ତରଫରୁ ସମ୍ମିଳନୀଟି ଗୋଟିଏ ଖାସ୍ ପାଭିଲିୟନ୍ ଜରିଏ ରାଜ୍ୟର ଏଆଇ ଭିତ୍ତିଭୂମି ଆଉ ସମ୍ଭାବନାକେ ନିବେଶକମାନଙ୍କ ସାମ୍ନାନ ଉପସ୍ଥାପନ କରିଛି। ଦେଶର ପହିଲା ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ଏଆଇ ନୀତି ଆନ୍ବାର ସହିତ ଏହି କ୍ଷେତ୍ରର ବିକାଶ ଧାରାକେ ଆହୁରି ତୁର୍ତ୍ତି କରିବା ଲାଗି ବହୁଟେ ପଦକ୍ଷେପ ନେଇଛି। ଇତାର ବେଲେ ଓଡ଼ିଶା ଇହାଦେ ସେମିକଣ୍ଡକ୍ଟର ନିବେଶ କ୍ଷେତ୍ରଟି ଗୋଟିଏ ମନପସନ୍ଦ ଜାଗା ହୋଇପାରିଛି। ସମ୍ବଲପୁରର ଆଗର ବିଧାୟିକା ଆଉ ନାକରା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀଙ୍କର 80 ବର୍ଷର ବୟସେ ଗଲାକାଲି ପରଲୋକ ହୋଇଯାଇଛି। ବହୁଦିନ ହେଲା ସେ ସ୍ନାୟୁଜନିତ ରୋଗଥି ପୀଡ଼ିତ ଥିଲେ। ସହର ରାଜଘାଟ ନ ଆଜ ତାଙ୍କର ଅନ୍ତିମ ସତ୍କାର କରାଯିବା ବୋଲି ପରିବାର ତରଫରୁ ସୂଚନା ଦିଆଯାଇଛି। ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀଙ୍କର ପରଲୋକ ଖବର ପ୍ରସାର ହେବାର ଉତ୍ରୁ ସାରା ରାଜ୍ୟ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍। ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ତରଫରୁ ଭଦ୍ରକ ଶହୀଦ ସ୍ମୃତି ଭବନର ସର୍ବଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟର ବିଶିଷ୍ଟ ଉର୍ଦ୍ଦୁ କବିମାନେ ଯୋଗ ଦେଇକରି କବିତା ପାଠ କରିଥିଲେ। ଏକାଡେମୀର ଉପସଭାପତି ଜନାବ ନସିବ ମଞ୍ଜର ହସନ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ପ୍ରସାର ଲାଗି ଏକାଡେମୀ ତରଫରୁ ନିଆଯାଉଥିବା ପଦକ୍ଷେପ ବାବଦେ ବୁଝାଇଥିଲେ। ମହିମା ଧର୍ମର ପ୍ରବର୍ତ୍ତକ ସନ୍ଥ କବି ଭୀମ ଭୋଇଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୂର୍ଣ୍ଣ ପାଳିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଇଙ୍କଫେଷ୍ଟ ଅବସରରେ ଏତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ଦାସ ଆଉ ଡକ୍ଟର ଫଣିନ୍ଦମ ଦେଓ ଭୀମଭୋଇଙ୍କର ସାହିତ୍ୟ ସାଧନା ଆଉ ମାନବୀୟ ଦର୍ଶନ ବାବଦେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଡକ୍ଟର ଦେବାଶିଷ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବିଜ୍ଞାନ ଆଉ ଆଧ୍ୟାତ୍ମିକତା ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ଆଲୋଚନାଚକ୍ରଟି ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ ପ୍ରଫେସର ଡକ୍ଟର ଆଦିତ୍ୟ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ବିଜ୍ଞାନ ଆଉ ଆଧ୍ୟାତ୍ମିକତା ବାବଦେ ବୁଝାଇଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ, ଅଧ୍ୟାପକ ଆଉ କର୍ମଚାରୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛି। ଆଇବା 2 ଦିନ ତକ୍ ପାଗ ଏନ୍ତା ରହିବା। ତାର ଉତ୍ତରୁ ତାପମାତ୍ରା 2 ନୁ 3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଭାରତ ମହାସାଗର ଆଉ ତାର ପାଖର ଦକ୍ଷିଣ ବଙ୍ଗୋପସାଗର ମଝି ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ବଢ଼ିକରି ଦକ୍ଷିଣ ବଙ୍ଗୋପସାଗରନ ଆଇବାକାଲି ତକ୍ ଆହୁରି ବର୍କସ ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଛି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।